ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ସ୍ୱଚ୍ଛ ପରିବେଶ ଏବଂ ଉର୍ଜା କ୍ଷମତା ସମ୍ପନ୍ନ ଭବିଷ୍ୟତ ଲକ୍ଷ୍ୟ ନେଇ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୀତି ଆୟୋଗ, ରାଜ୍ୟ ସରକାର ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି ଏମ୍ପ୍ଲୟମେଣ୍ଟ ଆଣ୍ଡ ଗ୍ରୋଥ୍ ଆଇଏସ୍ଇଜି ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ନୀତି ଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ୍, ଆଇଏସ୍ଇଜିର ନିର୍ଦ୍ଦେଶକ ଡକ୍ଟର ସିରିସ ସାଙ୍କେ ପ୍ରମୁଖ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ରାଜ୍ୟରେ ଅଳ୍ପ ଖର୍ଚ୍ଚରେ ବିଦ୍ୟୁତ୍ ରୂପାନ୍ତରଣ ପ୍ରକଳ୍ପ ପାଇଁ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବାରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି। ଷଷ୍ଠ ରାଜ୍ୟ ଅର୍ଥ କମିଶନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଗତକାଲି ଭୁବନେଶ୍ୱରଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ କାର୍ଯ୍ୟକଳାପ ଏବଂ ଏହାର ପ୍ରାଥମିକତା ବିଷୟ ନେଇ ବୈଠକରେ ସମୀକ୍ଷା କରାଯାଇଛି। 2026-27 ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ମଧ୍ୟରେ କ୍ଷେତ୍ରୱାରୀ ଆର୍ଥିକ ଆବଶ୍ୟକତା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରେଳଗାଡ଼ିରେ ଆତସବାଜୀ ଏବଂ ଅନ୍ୟାନ୍ୟ ଦହନଶୀଳ ପଦାର୍ଥ ପରିବହନ ଉପରେ ରେଳବାଇ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ସାମଗ୍ରୀକୁ ଯାଞ୍ଚ କରିବା ପାଇଁ ରେଳମଣ୍ଡଳର ପ୍ରବନ୍ଧକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀ ସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ରେଳମଣ୍ଡଳ ପକ୍ଷରୁ ଷ୍ଟେସନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ୟୁରୋପୀୟ ସଂଘର ଗବେଷଣା ଏବଂ ଉଦ୍ଭାବନ ପରାମର୍ଶଦାତା ଡକ୍ଟର ବିବେକ ଭି ଧାମ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଗତକାଲି ଆଇଆଇଟି ଭୁବନେଶ୍ୱର ପରିଦର୍ଶନ କରିଛନ୍ତି। ୟୁରୋପୀୟ ପ୍ରତିଷ୍ଠାନ ଏବଂ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଗବେଷଣା, ନବସୃଜନ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ମାର୍ଗ ଉନ୍ମୋଚନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଫ୍ରାନ୍ସ, ହଙ୍ଗେରୀ, ଜର୍ମାନୀ, ନେଦରଲ୍ୟାଣ୍ଡ ଏବଂ ଚେକ୍ ଗଣରାଜ୍ୟ ସମେତ ୟୁରୋପୀୟ ସଂଘ ସଦସ୍ୟ ଦେଶର ପ୍ରତିନିଧିମାନେ ଏହି ଦଳରେ ସାମିଲ ହୋଇଥିଲେ। ପାର୍ବଣ ଋତୁରେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ପୁରୀ ଓ ଆନନ୍ଦବିହାର ଟର୍ମିନାଲ୍ ଏବଂ ପୁରୀ ନିଜାମୁଦ୍ଦିନ ମଧ୍ୟରେ ଦୁଇଟି ଟ୍ରେନ୍ ଚଳାଚଳ କରିବ। ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନ ଦେଇ ଏହି ଟ୍ରେନ୍ଗୁଡ଼ିକ ଯାତ୍ରା କରିବ। ବାରମ୍ଭାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଏବଂ ଜରିମାନା ବାବଦ ଦେୟ ଦାଖଲ କରିନଥିବାରୁ 258 ଗାଡ଼ିର ପଞ୍ଜିକରଣକୁ ରଦ୍ଦ କରାଯିବ। କମିଶନରେଟ୍ ପୁଲିସ୍ ପକ୍ଷରୁ ରାଜ୍ୟ ପରିବହନ ପ୍ରାଧିକରଣକୁ ଏ ସଂକ୍ରାନ୍ତରେ ପତ୍ର ଲେଖାଯାଇଛି। ବାରମ୍ଭାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଧିକରଣ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। 72ତମ ନିଖିଳ ଭାରତ ସମବାୟ ସପ୍ତାହ 2025 ରାଜ୍ୟସ୍ତରୀୟ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଚାର, ଦର୍ଶନ ଏବଂ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆସନ୍ତା ମାସ 14-20 ତାରିଖ ପର୍ଯ୍ୟନ୍ତ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ। ମାଲକାନଗିରି ଜିଲ୍ଲା ଜୁନିୟର ରେଡ୍କ୍ରସ୍ର କାର୍ଯ୍ୟକାରିଣୀ ବୈଠକ ଗତକାଲି ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ MV7ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜୁନିୟର ରେଡ୍କ୍ରସ୍ର ବାର୍ଷିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗା ବ୍ଲକ ସମ୍ମିଳନୀ କକ୍ଷରେ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଶୀର୍ଷକ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନର କାରଣ ଏବଂ ନିରାକରଣ ଦିଗରେ ପଞ୍ଚାୟତର ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଆଜିଠାରୁ 69ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମ ବ୍ୟାଡ୍ମିଣ୍ଟନ ଓ ସିପକ୍ ଟାକ୍ର ପ୍ରତିଯୋଗିତା ଅନୁଷ୍ଠିତ ହେବ। 14 ଏବଂ 17 ବର୍ଷ ବର୍ଗରେ 674 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ବିଶ୍ୱରେ ଦାରିଦ୍ର୍ୟର ଆହ୍ୱାନ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଉଛି। ଦାରିଦ୍ର୍ୟର ଅନ୍ୟତମ କାରଣ ଅସମାନତାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଦିବସ ପ୍ରେରଣା ଦେଇଥାଏ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ମାସ 24 ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜସ୍ଥାନର 7ଟି ସହରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରଥମଥର ପାଇଁ ବିଚ୍ ଭଲିବଲ୍, କାନୋଇ ଏବଂ କାୟାକିଂ, ସାଇକେଲ ଚାଳନା ଓ ଖୋଖୋ ପ୍ରତିଯୋଗିତାକୁ ସାମିଲ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲିଠାରୁ ଦେଶରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ କେତେକ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିସାରିଛି। ଅନ୍ୟପକ୍ଷରେ ଆସନ୍ତା 24 ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।